ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଅଷ୍ଟମ ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ ସମାବେଶକୁ ଆଜି ସମ୍ବୋଧନ କରିବେ ରାଷ୍ଟ୍ରପତି। ମୁମ୍ବାଇରେ ଚାଲିଥିବା ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀରେ ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ଚେନ୍ନାଇ ଉପକୂଳରୁ 420 କିଲୋମିଟର ପୂର୍ବରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ଘୂର୍ଣ୍ଣିଝଡ଼ ମୁନ୍ଥା। ବାତ୍ୟା ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ଏବଂ ଓଡ଼ିଶାକୁ ମିଶାଇ 4 ରାଜ୍ୟରୁ ଚଳିତ ଖରିଫ ଋତୁରେ କ୍ରୟ କରାଯିବ 15,000 କୋଟି ଟଙ୍କାର କୃଷିଜାତ ସାମଗ୍ରୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଅଷ୍ଟମ ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ ସମାବେଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବୋଧନ କରିବେ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 4 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ 124 ଦେଶର 40ରୁ ଅଧିକ ମନ୍ତ୍ରୀ ଏବଂ ପ୍ରତିନିଧି ଯୋଗ ଦେଉଛନ୍ତି। ସୌରଶକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଶକ୍ତି କ୍ଷେତ୍ରରେ ଏକ ଉଜ୍ଜଳ ଓ ନିରନ୍ତର ଭବିଷ୍ୟତ ଗଠନ ପାଇଁ ବିଶ୍ୱ ସମୁଦାୟକୁ ଏହି ସମାବେଶ ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ଏବଂ ସମସ୍ତଙ୍କ ପାଇଁ ସୁଲଭ ସୌରଶକ୍ତି ଉପଲବ୍ଧତା ନେଇ ସମାବେଶରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୌରଶକ୍ତି ଉପଯୋଗ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ଏହି ଆନ୍ତର୍ଜାତିକ ସମାବେଶ ଅଧିକ ସୁଯୋଗ ପ୍ରଦାନ କରିବ। 2030 ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପନ ହେବାକୁ ଥିବା ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 50% ଇତିମଧ୍ୟରେ ଭାରତ ହାସଲ କରିସାରିଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ସୌର ଉତ୍ପାଦକ ଏବଂ ନବୀକରଣୀୟ ଶକ୍ତି ଅଭିବୃଦ୍ଧି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ଯୋଜନା ଅଧୀନରେ ଦେଶର 20 ଲକ୍ଷରୁ ଅଧିକ ପରିବାର ଛାତ ଉପର ସୌରଶକ୍ତିରୁ ଉପକୃତ ହେଉଛନ୍ତି। ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟସ୍ତରକୁ ଆଣିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କୃଷି, ସ୍ୱାସ୍ଥ୍ୟ, ପରିବହନ ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସୌରଶକ୍ତିର ବ୍ୟବହାରକୁ ଏହି ଯୋଜନା ପ୍ରୋତ୍ସାହନ ପ୍ରଦାନ କରିଛି। ମୁମ୍ବାଇରେ ଚାଲିଥିବା ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସମ୍ବୋଧନ କରିବେ। ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀର ବିଶ୍ୱ ସାମୁଦ୍ରିକ ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ଶ୍ରୀ ମୋଦି ଅଧ୍ୟକ୍ଷତା କରିବେ। 2047 ସାମୁଦ୍ରିକ ଅମୃତକାଳ ଦୃଷ୍ଟିକୋଣ ଆଧାରରେ ଏକ ସଂଯୁକ୍ତ ମହତ୍ୱାକାଂକ୍ଷୀ ଭବିଷ୍ୟତମୁଖୀ ସାମୁଦ୍ରିକ ପରିବର୍ତ୍ତନ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଜାହାଜ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, କ୍ରୁଜ୍ ପର୍ଯ୍ୟଟନ ଏବଂ ଆର୍ଥିକ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ରିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। 85ରୁ ଅଧିକ ଦେଶର ପ୍ରତିନିଧିଙ୍କୁ ମିଶାଇ ପ୍ରାୟ 1 ଲକ୍ଷରୁ ଅଧିକ ପ୍ରତିନିଧି ଏବଂ 350ରୁ ଅଧିକ ଆନ୍ତର୍ଜାତିକ ବକ୍ତା ଏଥିରେ ଯୋଗ ଦେଇଛନ୍ତି। ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିଝଡ଼ ମୁନ୍ଥା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଚେନ୍ନାଇ ଉପକୂଳରୁ ପ୍ରାୟ 420 କିଲୋମିଟର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାକୁ 15 କିଲୋମିଟର ବେଗରେ ଏହା ଗତି କରୁଥିବା ଜଣାପଡ଼ିଛି। ଉତ୍ତର ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ଏହା ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ କହିଛି ଆନ୍ଧ୍ରପ୍ରଦେଶ, ୟାନମ, ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ରାୟଲସୀମା, ତାମିଲନାଡୁ, ପୁଡୁଚେରୀ, କରେକାଲ ଏବଂ ତେଲେଙ୍ଗାନାରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବ। ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡ଼ା ନିକଟରେ ଘୂର୍ଣ୍ଣିଝଡ଼ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଉପକୂଳ ସ୍ପର୍ଶ ବେଳେ ପବନର ବେଗ ଘଣ୍ଟା ପ୍ରତି 90ରୁ 110 କିଲୋମିଟର ହୋଇପାରେ। ସମୁଦ୍ର ତରଙ୍ଗ 3.8 ମିଟର ପର୍ଯ୍ୟନ୍ତ ଉଠିପାରେ ବୋଲି ଆକଳନ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଶ୍ରୀ ନାଇଡୁ କହିଛନ୍ତି। ଓଡ଼ିଶାରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଜାରି ରହିଛି। ଆଜି ସକାଳ ସୁଦ୍ଧା 35,000 ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ନେଇ ଲକ୍ଷ୍ୟ ରଖାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଘୂର୍ଣ୍ଣିଝଡ଼ ମନ୍ଥାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ରାଜ୍ୟର 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜିଠାରୁ 3 ପାଇଁ ବନ୍ଦ ରଖାଯାଇଛି। ରେଳବାଇ ପକ୍ଷରୁ 43 ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମନ୍ଥା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ସହାୟତା କାର୍ଯ୍ୟରେ ସାମିଲ ହେବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ରିଲିଫ୍ ସାମଗ୍ରୀର ସୁବ୍ୟବସ୍ଥିତ ବଣ୍ଟନ ଏବଂ ରୋଗୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ପର୍ଯ୍ୟାୟର ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା 7 ତାରିଖରେ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଗୁଜରାଟ ମଧ୍ୟପ୍ରଦେଶ ଛତିଶଗଡ଼ ରାଜସ୍ଥାନ ତାମିଲନାଡୁ ପଶ୍ଚିମବଙ୍ଗ ଗୋଆ କେରଳ ପୁଡୁଚେରୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପକୁ ଅନ୍ତର୍ଭୁକ୍ତ କରାଯାଇଛି। ସେ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟରେ ଦେଶର 51 କୋଟିରୁ ଅଧିକ ଭୋଟର ସାମିଲ ହେବେ। ଗତ ମଧ୍ୟରାତ୍ରିରୁ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଭୋଟର ତାଲିକାରେ କୌଣସି ପରିବର୍ତ୍ତନକୁ ସ୍ଥଗିତ ରଖାଯାଇଛି। ଶ୍ରୀ କୁମାର କହିଛନ୍ତି ଗଣନା ଫର୍ମ ମୁଦ୍ରଣ ତଥା ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆଜିଠାରୁ ତାଲିମ ପ୍ରଦାନ ଆରମ୍ଭ ହେବ। ନଭେମ୍ବର 3 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। 4 ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇ 1 ପର୍ଯ୍ୟନ୍ତ ଚାଲିବ। ଚିଠା ଭୋଟର ତାଲିକା ଡିସେମ୍ବର 9 ପ୍ରକାଶ ପାଇବ। ତାଲିକା ଉପରେ ରହିଥିବା ଆପତ୍ତି ଅଭିଯୋଗଗୁଡ଼ିକୁ ଦାଖଲ କରିବା ପାଇଁ ଜାନୁଆରୀ 8 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ଜାନୁଆରୀ 31 ପର୍ଯ୍ୟନ୍ତ ଏହି ଅଭିଯୋଗଗୁଡ଼ିକ ଉପରେ ଶୁଣାଣି ଏବଂ ଯାଞ୍ଚ ଅନୁଷ୍ଠିତ ହେବ ବୋଲି ଶ୍ରୀ କୁମାର କହିଛନ୍ତି। 2003 ଭୋଟର ତାଲିକାରେ ସଂଶ୍ଲିଷ୍ଟ ଥିବା ଭୋଟରଙ୍କୁ ଏହି ସଂଶୋଧନ ପ୍ରକ୍ରିୟା ପାଇଁ କୌଣସି ଅତିରିକ୍ତ ତଥ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିକଶିତ ଭାରତ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୁବଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଦେଶର ଯୁବବର୍ଗଙ୍କ ପାଇଁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାର ଏକ ବଡ଼ ସୁଯୋଗ। ଯୁବପିଢ଼ିଙ୍କ ଚିନ୍ତାଧାରା ଏବଂ ଅନ୍ତର୍ଦୃଷ୍ଟି ବିକଶିତ ଭାରତ ନିର୍ମାଣକୁ ପଥ ପ୍ରଶସ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆସନ୍ତା 31 ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆବେଦନ କରାଯାଇପାରିବ। ଆସନ୍ତା ଜାନୁଆରୀ 10-12 ପର୍ଯ୍ୟନ୍ତ ଏହି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚଳିତ ଖରିଫ ଋତୁ ପାଇଁ 15,000 କୋଟି ଟଙ୍କାର କ୍ରୟ ଯୋଜନାକୁ ଅନୁମୋଦନ କରାଯାଇଛି। ତେଲଙ୍ଗାନା ଓଡ଼ିଶା ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ କୃଷିଜାତ ଦ୍ରବ୍ୟ କ୍ରୟ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି କ୍ରୟ ଯୋଜନାକୁ ଅନୁମୋଦନ କରାଯାଇଛି। କୃଷିମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି କୃଷି ଉତ୍ପାଦର ଲାଭ ଚାଷୀଙ୍କ ପାଖରେ ପହଞ୍ଚାଇବା ଏବଂ ବଜାରର ପ୍ରତିକୂଳ ପରିସ୍ଥିତିରୁ ସେମାନଙ୍କ ଆୟକୁ ସୁରକ୍ଷିତ ରଖିବା ପାଇଁ ଏହି କ୍ରୟ ଯୋଜନାକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ 22 ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଦେଶରେ ସମାଜର ବିଭିନ୍ନ ବର୍ଗର ନାଗରିକ ଏହାର ସୁଫଳ ପାଉଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ଷ୍ଟେସନାରୀ ସାମଗ୍ରୀ କ୍ଷେତ୍ରରେ ଟିକସ ହାର ହ୍ରାସ କରାଯାଇଛି। ପେନ୍ସିଲ୍ ସାର୍ପନର କ୍ରାୟୋନ୍ ଖାତା ଗ୍ରାଫ୍ ବହି ମାନଚିତ୍ର ଏବଂ ଚାଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ କରମୁକ୍ତ କରାଯାଇଛି। ପୂର୍ବରୁ ଏଗୁଡ଼ିକ 12% ଜିଏସ୍ଟି ଶ୍ରେଣୀଭୁକ୍ତ ରହିଥିଲା। ଏଭଳି ସଂସ୍କାର ଅତ୍ୟାବଶ୍ୟକ ଶିକ୍ଷା କ୍ଷେତ୍ରରେ ବ୍ୟବହାର ସାମଗ୍ରୀଗୁଡ଼ିକୁ ଅଧିକ ସୁଲଭ କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ହ୍ରାସ ପାଇଛି। ଚାହିଦା ବୃଦ୍ଧି ଯୋଗୁଁ ଘରୋଇ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ମିଳିଛି। ଶିକ୍ଷା ଉପକରଣ ଶସ୍ତା ହେବା ଫଳରେ ଦେଶରେ ଶିକ୍ଷା ଉପଲବ୍ଧତା ବୃଦ୍ଧି ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆୟୋଜିତ 8 ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ ସମାବେଶକୁ ଆଜି ସମ୍ବୋଧନ କରିବେ ରାଷ୍ଟ୍ରପତି। ମୁମ୍ବାଇରେ ଚାଲିଥିବା ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀରେ ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ଚେନ୍ନାଇ ଉପକୂଳରୁ 420 କିଲୋମିଟର ପୂର୍ବରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ଘୂର୍ଣ୍ଣିଝଡ଼ ମନ୍ଥା। ବାତ୍ୟା ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ଏବଂ ଓଡ଼ିଶାକୁ ମିଶାଇ 4 ରାଜ୍ୟରୁ ଚଳିତ ଖରିଫ ଋତୁରେ କ୍ରୟ କରାଯିବ 15,000 କୋଟି ଟଙ୍କାର କୃଷିଜାତ ସାମଗ୍ରୀ। ସମ୍ବାଦ ଶେଷ ହେଲା।